ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଆଗାମୀ ପାଞ୍ଚ ବର୍ଷରେ ଖାଲି ପଡ଼ିଥିବା 1.5 ଲକ୍ଷ ପଦବୀ ପୂରଣ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। ଜଳସେଚନର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା 3.0 କଲେ ଲୋକାର୍ପଣ। ଜମି ଜବରଦଖଲକାରୀଙ୍କଠାରୁ ଉଚ୍ଛେଦ ଖର୍ଚ୍ଚ ଆଦାୟ କରିବେ ରାଜ୍ୟ ସରକାର। ପୂର୍ବ ଭାରତରେ ତଦାରଖ ବିକେନ୍ଦ୍ରୀକରଣ ଏବଂ ଅଡିଟ୍ ପ୍ରଶାସନକୁ ସୁଦୃଢ଼ କରିବା ପାଇଁ ଭୁବନେଶ୍ୱରରେ ଖୋଲିବ ସିଏଜିର ପୂର୍ବାଞ୍ଚଳ ଶାଖା। ଏବଂ ସାଇବର ଅପରାଧକୁ ରୋକିବା ପାଇଁ କେନ୍ଦୁଝର ପୁଲିସ ପକ୍ଷରୁ 4 ଆପ୍ର ଶୁଭାରମ୍ଭ। ରାଜ୍ୟରେ ଆଗାମୀ 5 ବର୍ଷରେ ଖାଲି ପଡ଼ିଥିବା ସମସ୍ତ 1.5 ଲକ୍ଷ ପଦବୀ ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନଠାରେ 3 ବିଭାଗର 591 ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆ ସରକାରର 18 ମାସରେ 37,916 ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଯୁବଶକ୍ତି ହିଁ ସମୃଦ୍ଧ ଓଡ଼ିଶାର ନେତୃତ୍ୱ ନେବେ। ଆସନ୍ତା 2036 ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ 2047 ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ମାନବ ସମ୍ଭଳର ଆବଶ୍ୟକତା ରହିଛି। ପୂର୍ବ ଭାରତ ବିକାଶର କେନ୍ଦ୍ରବିନ୍ଦୁ ଓଡ଼ିଶା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା 3.0 ଲୋକାର୍ପିତ ହୋଇଯାଇଛି। ଯୋଜନାରେ ଆସନ୍ତା 5 ବର୍ଷ ମଧ୍ୟରେ 3,000 ନୂଆ ଚେକ୍ଡ୍ୟାମ୍ ଓ 2,000 ପୁରୁଣା ଚେକ୍ଡ୍ୟାମ୍ର ପୁନରୁଦ୍ଧାର କରାଯିବ। ଏଥିସହ 2,488 କୋଟି ଟଙ୍କାର ଜଳସେଚନ ପ୍ରକଳ୍ପ ଆରମ୍ଭ ହେବ। ଜଳସେଚନର ଭିତ୍ତିଭୂମିକୁ ସୁଦୃଢ଼ କରି କୃଷକଙ୍କର ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି କରିବା ସରକାରଙ୍କର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆଗାମୀ 5 ବର୍ଷ ଭିତରେ 3,000 ନୂଆ ଚେକ୍ ଡ୍ୟାମ୍ ନିର୍ମାଣ ହେବ ଏବଂ 2,000 ପୁରୁଣା ଚେକ୍ ଡ୍ୟାମ୍ର ପୁନରୁଦ୍ଧାର କରାଯିବ। ଏଥିରେ ପ୍ରାୟ 48,000 ହେକ୍ଟର ଜମିରେ ଜଳସେଚନ ସୁବିଧା କରାହେବାର ବ୍ୟବସ୍ଥା ଖୁବ୍ ଶୀଘ୍ର କରାଯାଉ। 101 ଚେକ୍ ଡ୍ୟାମ୍ ଆମର ଚାଷୀ ଭାଇମାନଙ୍କର ପାଇଁ ଲୋକାର୍ପିତ ବି କରାଗଲା। ଏଥିପାଇଁ 70,27,00,000 ଟଙ୍କା ଖର୍ଚ୍ଚ କରାଯାଇଛି ଏବଂ ରାଜ୍ୟର 22 ଜିଲ୍ଲାରେ ଏସବୁ ଚେକ୍ ଡ୍ୟାମ୍ ନିର୍ମାଣ କରାଯାଇଛି। ଗୋଟିଏ ଜିଲ୍ଲାରେ ନୁହଁ, ଆମେ ସବୁ ଜିଲ୍ଲାକୁ ଗୁରୁତ୍ୱ ଦେଉଛୁ।
ଆଗାମୀ ଦିନରେ ରାଜ୍ୟର ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ବ୍ୟାପକ ଉନ୍ନତି ଲକ୍ଷ୍ୟ କରାଯିବ। ଚଳିତ ବଜେଟ୍ରେ 65,000 କୋଟି ଟଙ୍କାରୁ ଉର୍ଦ୍ଧ ବ୍ୟୟ ବରାଦ କରାଯାଇଛି। କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଉନ୍ନୟନ କମିଶନର ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ। ଜୀବନର ଉନ୍ନତି ପାଇଁ ପ୍ରଯୁକ୍ତିବିଦ୍ୟାର ଶକ୍ତି ଅପରିହାର୍ଯ୍ୟ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି କହିଛନ୍ତି। ଭୁବନେଶ୍ୱର IIIT ଆୟୋଜିତ ଇଣ୍ଡିଆ ଜିଓ ସାଇନ୍ସ ଆଣ୍ଡ ରିମୋଟ୍ ସେନ୍ସିଂ କର୍ମଶାଳାରେ ଉତ୍ତମ ବିଶ୍ୱ ଉଜ୍ଜଳ ଭବିଷ୍ୟତ ଶୀର୍ଷକ ଆଲୋଚନାଚକ୍ରରେ ଭାଗ ନେଇ ରାଜ୍ୟପାଳ କହିଛନ୍ତି, ପ୍ରଯୁକ୍ତିବିଦ୍ୟା ସର୍ବଦା ମାନବ କଲ୍ୟାଣର ମୂଳରେ ରହିବା ଉଚିତ। ବନ୍ୟା ପ୍ରଭାବିତ ଗ୍ରାମଗୁଡ଼ିକର ସୁରକ୍ଷା, ଫସଲ ଅମଳକୁ ସୁରକ୍ଷିତ କରିବା ଓ ସହରଗୁଡ଼ିକରେ ସ୍ୱଚ୍ଛ ବାୟୁ ଉପଲବ୍ଧ କରାଇବା ପାଇଁ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରି ମାନବ ଜୀବନକୁ ସହଜ କରାଯାଇପାରିବ। ରାଜ୍ୟପାଳ କହିଛନ୍ତି, ନବସୃଜନ ନିରନ୍ତର ଭାବେ ଜନକଲ୍ୟାଣକାରୀ ହେବା ଆବଶ୍ୟକ। ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ରାଜ୍ୟ ଉଲ୍ଲେଖନୀୟ ଅଗ୍ରଗତି କରିବା ସହ ବିଶ୍ୱସ୍ତରୀୟ ସ୍ୱୀକୃତି ହାସଲ କରିପାରିଛି। ସାଟେଲାଇଟ୍ ତଥ୍ୟ, ରାଡାର ଇମେଜିଂ ଏବଂ ଭୂବିଜ୍ଞାନ ବିଶ୍ଳେଷଣ ଦ୍ୱାରା ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରାକ୍ ସୂଚନା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇପାରିଛି। କାର୍ଯ୍ୟକ୍ରମରେ ରାଜ୍ୟପାଳ କୃତ୍ରିମ ବୁଦ୍ଧିମତାର ବର୍ଦ୍ଧିତ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଓଡ଼ିଶା ଜନଗଣନା ନିର୍ଦ୍ଦେଶାଳୟ ଓ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱର କୃଷି ଭବନଠାରେ ନାଗରିକତା ସଂଶୋଧନ ଆଇନ 2019 ଅନୁଯାୟୀ ନାଗରିକତା ପ୍ରମାଣପତ୍ର ଉତ୍ସବ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମନ୍ତ୍ରୀ ସୁରେଶ ପୂଜାରୀ ଓ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ 32 ଆବେଦନକାରୀଙ୍କୁ ନାଗରିକତା ପ୍ରମାଣପତ୍ର ପ୍ରଦାନ କରିଥିଲେ। ରାଜ୍ୟରେ 1,67,000 ସ୍ୱୟଂ ସହାୟକ ଗୋଷ୍ଠୀ SHGଙ୍କୁ ଚଳିତ ଆର୍ଥିକ ବର୍ଷ ପାଇଁ 10,184 କୋଟି ଟଙ୍କା ପ୍ରଦାନ କରାଯାଇଛି। ଭୁବନେଶ୍ୱର ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ବିଭାଗର କ୍ଷେତ୍ର ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକମାନଙ୍କ କାର୍ଯ୍ୟକାରିତା ଉପରେ ଆଜି ଅନୁଷ୍ଠିତ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି। SHG ମହିଳାମାନଙ୍କ ଦ୍ୱାରା ଗତବର୍ଷ ତୁଳନାରେ ବ୍ୟାଙ୍କ ଋଣ ପରିଶୋଧ ଅଧିକ ସଂଖ୍ୟାରେ ହୋଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଯାଇଛି। ବୈଠକରେ କ୍ଷେତ୍ରସ୍ତରୀୟ ବିଭିନ୍ନ ଆର୍ଥିକ କାର୍ଯ୍ୟକଳାପ ବ୍ୟାଙ୍କ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ କାର୍ଯ୍ୟ ଓ ଉତ୍ପାଦଗୁଡ଼ିକର ଗୁଣବତ୍ତାକୁ ଧ୍ୟାନ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଦିନରେ ସମସ୍ତ ଜିଲ୍ଲାରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତିମେଳା ଆୟୋଜନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଜମି ଜବରଦଖଲକାରୀଙ୍କଠାରୁ ଉଚ୍ଛେଦ ଖର୍ଚ୍ଚ ସରକାର ଆଦାୟ କରିବେ। ଜବରଦଖଲକାରୀଙ୍କ ଡାଟା ବେସ୍ ପ୍ରସ୍ତୁତ ପାଇଁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଜମି ଜବରଦଖଲ କରିଥିବା ଭୂମିହୀନ ବ୍ୟକ୍ତିଙ୍କୁ ସରକାର 4 ଡେସିମିଲ୍ ଜମି ଯୋଗାଇଦେବେ। ତେବେ ଜମି ସନ୍ତୁଳନ ରକ୍ଷା କରିବାରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ମହାନଦୀ ଜଳ ବିବାଦକୁ ନେଇ ଗଠିତ ଉଚ୍ଚସ୍ତରୀୟ କମିଟିର ବୈଠକ ଖୁବ୍ ଶୀଘ୍ର ବସିବ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଏଥିପାଇଁ ସମସ୍ତ ତଥ୍ୟ ପ୍ରସ୍ତୁତ କରିବାକୁ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗ ସମସ୍ତ ବୈଷୟିକ ଦିଗ ଉପରେ ରିପୋର୍ଟ ପ୍ରଦାନ କରିବ। କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଏହି କମିଟି କାମ କରିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ସରକାର ଗୁରୁତର ସହ କାର୍ଯ୍ୟ କରୁଛନ୍ତି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ଦାଦନ ସମସ୍ୟା ଦୂର ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇବା ନେଇ ଅଧିକାରୀମାନଙ୍କୁ ତୃଣମୂଳ ସ୍ତରକୁ ଗସ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ପୂର୍ବ ଭାରତରେ ତଦାରଖ ବିକେନ୍ଦ୍ରୀକରଣ ଏବଂ ଅଡିଟ୍ ପ୍ରଶାସନକୁ ସୁଦୃଢ଼ କରିବା ଦିଗରେ ଭାରତର ନିୟନ୍ତ୍ରକ ତଥା ମହାଲେଖା ପରୀକ୍ଷକ ସିଏଜିର ପୂର୍ବାଞ୍ଚଳ ଶାଖା ଭୁବନେଶ୍ୱରରେ ଖୋଲିବ। ଆସନ୍ତା ଏପ୍ରିଲ 15 ତାରିଖରୁ ଏହି ନୂତନ ଶାଖାରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସିଏଜି ପକ୍ଷରୁ ଅନୁମୋଦନ ପ୍ରଦାନ କରାଯାଇଛି। ପୂର୍ବାଞ୍ଚଳ ମୁଖ୍ୟାଳୟ ଉପନିୟନ୍ତ୍ରକ ଏବଂ ଅଡିଟର ଜେନେରାଲ ତଥା ଅତିରିକ୍ତ ଉପନିୟନ୍ତ୍ରକ ଏବଂ ଅଡିଟର ଜେନେରାଲ ଅଧୀନରେ ଏହା କାର୍ଯ୍ୟ କରିବ। ଦିଲ୍ଲୀ ସିଏଜି ମୁଖ୍ୟାଳୟ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ପୂର୍ବାଞ୍ଚଳ ଶାଖାର ସମସ୍ତ କାର୍ଯ୍ୟ ଭୁବନେଶ୍ୱର ପୂର୍ବାଞ୍ଚଳ ଶାଖାରେ ସମ୍ପାଦିତ ହେବ। ନୂତନ ମୁଖ୍ୟାଳୟ ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଅଡିଟ୍ କାର୍ଯ୍ୟାଳୟକୁ ତଦାରଖ କରିବ। ଢେଙ୍କାନାଳ ଜିଲ୍ଲା ବରୋଦାସ୍ଥିତ ଏକ ବିଦ୍ୟାଳୟରେ 2-ଦିନିଆ ବିଜ୍ଞାନ ପ୍ରଦର୍ଶନୀକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦ୍ଘାଟନ କରିଛନ୍ତି। ବିଜ୍ଞାନର ଅଗ୍ରଗତି ବିକାଶର ମୂଳମନ୍ତ୍ର, ଆବିଷ୍କାର କ୍ଷେତ୍ରରେ ନିଜକୁ ଦୃଢ଼ ମନେ କରିବା ଉଚିତ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ଭାରତର ବୈଜ୍ଞାନିକ ଦେଶର ଶ୍ରେଷ୍ଠ ବୈଜ୍ଞାନିକ ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି। ଛାତ୍ରଛାତ୍ରୀମାନେ ବିଜ୍ଞାନ ପ୍ରତି ଆକର୍ଷିତ ହୋଇ ନୂତନ ଉଦ୍ଭାବନ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହି ପ୍ରଦର୍ଶନୀରେ ବିଭିନ୍ନ ବିଦ୍ୟାଳୟର 160 ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ରାଜ୍ୟରେ ପ୍ରଥମଥର ପାଇଁ କେନ୍ଦୁଝର ପୁଲିସ୍ ପକ୍ଷରୁ ସାଇବର ଅପରାଧକୁ ରୋକିବା ପାଇଁ 4 ଆପ୍ର ଶୁଭାରମ୍ଭ କରାଯାଇଛି। ଆପ୍ଗୁଡ଼ିକ ହେଲା ଅନୁସନ୍ଧାନ ପୋର୍ଟାଲ, ପ୍ରୋଜେକ୍ଟ ରାକ୍ଷୀ, ଇ ବିଟ୍ ଓ ଇ ଡ୍ୟୁଟି ବଣ୍ଟନ। ଜିଲ୍ଲା ଅଡିଟୋରିୟମ୍ଠାରେ ସାଇବର ସଚେତନତାର ଉଦ୍ଯାପନୀ ଦିବସରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଯୋଗଦେଇ ସାଇବର ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଜିଲ୍ଲାରେ ମାସେ ବ୍ୟାପୀ ଅନୁଷ୍ଠିତ ସାଇବର ସଚେତନତା କାର୍ଯ୍ୟକ୍ରମରେ 1 ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ସାମିଲ କରାଯାଇଥିଲା। ଯେକୌଣସି ସମସ୍ୟା ସମ୍ପର୍କରେ ଅଭିଯୋଗ କରି ତାହାର ଅଗ୍ରଗତି ଜାଣିବା ପାଇଁ ଏହି ଆପ୍ ସହାୟକ ହେବ। ଆପ୍ ସମ୍ପର୍କରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ କହିଛନ୍ତି,
ଯୋ ମା ଓ ଭଉଣୀ ମାନେ ଅଛନ୍ତି ତାଙ୍କ ସୁରକ୍ଷା କେମିତି ରହିବ, ସେ ଆପଣ ଘରେ ବସି କରିକେ ଯୋ ଆପଣ ଦୁଃଖ ଓ ତକଲିଫ ଅଛି ସେ ବିଷୟରେ ପୁଲିସ କୁ କେମିତି ସେମାନେ ବୁଝାଇ ପାରିବେ, ସାଙ୍ଗେ ସାଙ୍ଗେ ତାଙ୍କ ଉପରେ କାର୍ଯ୍ୟବାହୀ କରିବା ପାଇଁ ପ୍ରୋଜେକ୍ଟ ରାକ୍ଷୀ ଆରମ୍ଭ ହେଉଛି। ଏଆଇ ଇନେବଲ୍ଡ ପ୍ଲାଟଫର୍ମ ଅଛି, ସେ ଆପଣ ଘରେ ହ୍ୱାଟ୍ସଆପ୍ରେ ବି କିଛି ଯୋ ମଦତ ଦରକାର ଅଛି ସେଠି ମେସେଜ କରିବେ ଓ ସାଙ୍ଗେ ସାଙ୍ଗେ ରେସ୍ପଣ୍ଡ ହେବ।
ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ବାଣୀଗୋଛା ଗ୍ରାମ ପଞ୍ଚାୟତ ସଭାଗୃହରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ସିଆର୍ପି, ଏମ୍ବିକେ, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ସମେତ ବିଭିନ୍ନ ଗ୍ରାମର ଜନସାଧାରଣ ଯୋଗ ଦେଇଥିଲେ। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ, ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଶୀତର ଲହରୀ ବୃଦ୍ଧି ପାଇବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ଢେଙ୍କାନାଳ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ଆଗାମୀ ପାଞ୍ଚ ବର୍ଷରେ ଖାଲି ପଡ଼ିଥିବା 1.5 ଲକ୍ଷ ପଦବୀ ପୂରଣ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। ଜଳସେଚନର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା 3.0ର କଲେ ଲୋକାର୍ପଣ। ପୂର୍ବ ଭାରତରେ ତଦାରଖ ବିକେନ୍ଦ୍ରୀକରଣ ଏବଂ ଅଡିଟ୍ ପ୍ରଶାସନକୁ ସୁଦୃଢ଼ କରିବା ପାଇଁ ଭୁବନେଶ୍ୱର ଖୋଲିବ ସିଏଜିର ପୂର୍ବାଞ୍ଚଳ ଶାଖା ଏବଂ ସାଇବର ଅପରାଧକୁ ରୋକିବା ପାଇଁ କେନ୍ଦୁଝର ପୁଲିସ୍ ପକ୍ଷରୁ 4ଟି ଆପ୍ର ଶୁଭାରମ୍ଭ। ଆଞ୍ଚଳିକ ସମ୍ବାଦ ଆଜି ଏତିକିରେ ଶେଷ ହେଲା।